ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି, ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି, ତୁମ ପାଦେ ଅବିରତ ହେବି ମୁଁ ଯେ ଅବନତ, ତୁମ ପାଦେ ଅବିରତ ହେବି ମୁଁ ଯେ ଅବନତ, ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ଶରଣ ନେଇଛି ପ୍ରଭୁ ତୁମ ଛାୟା ତଳେ, ତୁମେ ହିଁ ଆଶ୍ରୟ ମୋର ଦୁର୍ଦିନ କାଳେ, ଶରଣ ନେଇଛି ପ୍ରଭୁ ତୁମ ଛାୟା ତଳେ, ତୁମେ ହିଁ ଆଶ୍ରୟ ମୋର ଦୁର୍ଦିନ କାଳେ, ଅସୀମ ପ୍ରଭୁ ତୁମ ଦୟା ମହାପ୍ରେମ, ଅନନ୍ତ ଅସୀମ ପ୍ରଭୁ ତୁମ ଦୟା ମହାପ୍ରେମ, ଅଭୁଲା ସେ ପ୍ରେମ ନୀତି ସ୍ମରୁଥିବି ଯେତେ ଦିନ ପ୍ରଭୁ ବଞ୍ଚିଥିବି, ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ସ୍ଥିର ଜଳ ପାଶେ ପାଶେ ତୁମେ ମୋତେ ନେବ, ଆତ୍ମାର କ୍ଷୁଧା ତୃଷା ତୁମେ ନିବାରିବ, ସ୍ଥିର ଜଳ ପାଶେ ପାଶେ ତୁମେ ମୋତେ ନେବ, ଆତ୍ମାର କ୍ଷୁଧା ତୃଷା ତୁମେ ନିବାରିବ, ଜୀବନ ପଥେ ତୁମେ ମୋତେ ନେଇଯିବ, ଅନନ୍ତ ଜୀବନ ପଥେ ତୁମେ ମୋତେ ନେଇଯିବ, ସେଥିପାଇଁ କୃଷ পৃথিবী যেতে দিন প্রভু বাঁচিবি তোমারি মধুর নাম গাউথিবি প্রভু গাউথিবি তোমারি মধুর নাম গাউথিবি প্রভু গাউথিবি তুম পাতে অবিরত হেবি মুঝে অবনত তুম পাতে অবিরত হেবি মুঝে অবনত যেতে দিন প্রভু বাঁচিবি তুমরি মধুর নাম গাউথিবি প্রভু গাউথিবি গাউথিবি প্রভু গাউথিবি গাউথিবি প্রভু গাউথিবি।
আসন্তু বন্ধুগণ, আজিৰ এই স্বাস্থ্য বিষয়ক সূচনাৰে আমি আজি কিছু নূয়া শিখি নেবা। আৰু সেই শিক্ষণী নিমন্তে মই আপোনাৰ প্ৰত্যেকক আজি স্বাগত কৰোঁ। এই কটি যন্ত্ৰণা বিষয়ে আজিৰ আমাৰ এই সূচনা হ'ল শেষ সূচনা। আমি আজি জানিবা কি এই পুৰাতন বেদনা কি প্ৰকাৰ হয় আৰু তাৰ শৈল্য প্ৰক্ৰিয়া কণ কেত ক্ষেত্ৰৰে যথা ছুটি নেবা নিমন্তে অনেক সময়ৰে মিথ্যা যন্ত্ৰণা বাহন কৰিবা, সহন কৰি হোৱা চিকিৎসাৰে উপকাৰ আশা ৰখুবা, কটি যন্ত্ৰণা বিপদজনক এই ভাৱনা ৰখা এবং কষ্ট বড়িবার ভয় পোষণ করুথিবা লোকমানকর কষ্ট বহুদিন ধরি লাগি রহিবা সম্ভাবনা বেশি থাকে। আমেরিকান মেডিকাল অ্যাসোসিয়েশন জর্নালর পূর্ণ নিরীক্ষণ অনুসারে কিছু কাম করিবার ডর থিবা ও কোনসি উপদেশক নকল করিবা অনিচ্ছা প্রকাশ করিথিবা লোকমানকর অন্য রোগীমানক অপেক্ষা অঢ়েই গুণরু অধিক কষ্ট হইথায়। পুরুণা অনির্দিষ্ট কারণ বিশিষ্ট কষ্টরে নিম্নলিখিত উপচারগুলিক উপযোগী হুয়ে। ব্যায়াম দ্বারা পুরুণা বেমারির যন্ত্রণা কমিবা ও কটির ক্রিয়া বড়িবা স্বল্প মাত্রার উপলব্ধ হুয়ে। তুলনাত্মক ভাবে ব্যায়াম দ্বারা চিকিৎসা পরবর্তী সময়ের যন্ত্রণার পরিণাম অসমর্থতা ও কটির দীর্ঘকালীন ক্রিয়া পূর্ব অপেক্ষা উন্নতি লাভ করে। চিকিৎসা পরে ছ মাস পর্যন্ত ব্যায়াম উপকার করে। কোণী নির্দিষ্ট প্রকার ব্যায়াম এই ক্ষেত্রে অধিক উপকার করিবার এপর্যন্ত প্রমাণ না। স্কোলিওসিস, কাইফোসিস ও স্পন্ডিলোসিস নিমন্তে ব্যবহার হেউথিবা স্রোত শ্রেণীর ব্যায়াম দ্বারা স্কোলিওসিস রোগ থিবা বয়স্ক লোকমানকর কষ্ট পরিমাণ ও পুনঃপৌনিক রোগ আক্রমণ কম হুয়ে। আমেরিকান ফিজিশিয়ান কলেজ ও আমেরিকান পেন সোসাইটি দ্বারা 2007 টাইসাইক্লিক অপসাদ নিরোধক এ প্রকার ঔষধ ব্যবহার নিমন্তে উপদেশ দিয়া যাইথিলা। পুরোনা যন্ত্রণে রান্ডোমাইজ কন্ট্রোল ট্রায়াল দ্বারা বিশেষ সাহায্যকারী সাব্যস্ত হয়ে না। বরিষ্ঠ বহু ক্ষেত্রীয় কার্যক্রম দ্বারা অনুতীব্র ও পুরাতন কটি যন্ত্রণা উপশম হইপারে। বিহেভিয়ারাল থেরাপি দ্বারা মধ্য এর চিকিৎসা হইপারে। ইংল্যান্ডের ক্লিনিক্যাল পরীক্ষায় আলেকজাণ্ডার পদ্ধতি দ্বারা পুরাতন যন্ত্রণার দীর্ঘকালীন উপকার মিলবা জনাপড়ি। মেরু হস্ত চিকিৎসা দ্বারা অন্য পদ্ধতি সদৃশ ও নিরাপদ উপকার মিলে। ম্যাকেঞ্জি চিকিৎসা পদ্ধতি দ্বারা কিছু পরিমাণে তীব্র বেদনার উপকার মিলে, কিন্তু অন্য বেদনার উপকার মিলি নথায়। ত্বরান্বিত ইঞ্জেকশন, ফ্যাসেট গণ্ঠি ইঞ্জেকশন ও মেরু চন্দ্রিকা মধ্যে ইঞ্জেকশন দ্বারা বিশেষ উপকার মিলবা প্রমাণ এপর্যন্ত মিলি না। এপিডুরাল স্টেরিওড ইঞ্জেকশন যা সিয়াটিকা যন্ত্রণায় সাময়িক কষ্ট লাঘব হুয়ে, কিন্তু পরবর্তী অপরেশন প্রক্রিয়ায় কোণী ফরক আসে না। মালিশ দ্বারা কেবল পুরাতন কটি যন্ত্রণার উপকার মিলে। পরম্পরাগত চাইনা পদ্ধতি দ্বারা পুরোনা যন্ত্রণায় কিছু মধ্যে উপকার মিলে না। এর শল্য বা অপরেশন, অপরেশন চিকিৎসা করা নিমন্তে আভাস বা সূচনা মিলি থাকে। সেই সূচনা মিলে অপরেশন করা যায়। কটি যন্ত্রণা নিমন্তে সূচনা হল প্রথম, যেত রক্ষণশীল চিকিৎসা কষ্ট কমাইবার ফলপ্রদ হয়ে নথায়। দ্বিতীয়, যেতবে ডিস্ক ভার্টিব্রাল প্রোলেপ্স বা কড়া ইকুইনাস সিন্ড্রোম তথা স্পাইনাল আবসেস যোগু স্নায়ুবিক দুর্বলতা বৃদ্ধিপ্রাপ্ত হয়ে গোড়র শক্তি কমি যায়। পুরাতন রোগরে মেরু অস্থি সংযুক্ত অপরেশন দ্বারা লক্ষণ মানকর কোণী উন্নতি হবার সূচনা না। সাধারণত কটি যন্ত্রণা রোগ মানুষ স্থল বিশেষে মাইক্রোডিসেকটমি, ডিসেকটমি, ল্যামিনেকটমি, ফোরামিনেটমি ও স্পাইনাল ফিউজন অপরেশন করা যাই থাকে। কেতক সিয়াটিকা রোগী মানক ক্ষেত্রে মেরুমোজা উত্তেজক প্রতিফলন করে থাকে। অপজনিত মেরুচক্রিকা, এহাতিলে কৃত্রিম মেরুচক্রিকা রোপণ করে কটি চালনা রক্ষা করা নিমন্তে চেষ্টা করা যাওছি। গবেষণার সূচনা মিলুছি কৃত্রিম রোপণর ଫଳ ପୁରାତନ ଯନ୍ତ୍ରଣାରେ ବିଶେଷ ଉତ୍ସାହପ୍ରଦ ନୁହେଁ। ସ୍କୋଲିଓସିସ୍ ଓ ଆପତ୍ତିଜନିକ ମେରୁ ଚକ୍ରିକା ରୋଗମାନଙ୍କ କଟିସ୍ଥ ମେରୁ ହାଡ଼ଗୁଡ଼ିକରେ ପରିବର୍ତ୍ତନ ଯୋଗୁଁ ପରସ୍ପର ମଧ୍ୟରେ ଚଳନ ସମୟରେ ଯନ୍ତ୍ରଣା ହୁଏ। ଏଣୁ ଅପରେସନ୍ କରି ଦୁଇ ନିକଟବର୍ତ୍ତୀ ମେରୁ ଅସ୍ଥି ହୃଦୟକୁ ଯୋଡ଼ି ଦିଆଯାଏ, ଯାହାକୁ ଫ୍ୟୁଜନ୍ ସ୍ମାଇନାଲ୍ ବୋଲି କୁହାଯାଏ। ଏହାଫଳରେ ଯନ୍ତ୍ରଣା ହୁଏ ନାହିଁ, କିନ୍ତୁ ଏହା କଟି ଲାଠି ସଦୃଶ ହୋଇଥାଏ। ଏହାର ଅନ୍ୟାନ୍ୟ ଉପଚାର କ୍ରୋକେନ୍ ରିଭ୍ୟୁଜ୍ ଦ୍ୱାରା ଅନ୍ୟ କେତେକ ଚିକିତ୍ସାର ଉପକାର ମଧ୍ୟ କରାଯାଇପାରନ୍ତି। ଏହାଦ୍ୱାରା ମାଲିସ୍ ଦ୍ୱାରା କେତେକ ରୋଗୀ ଉପକୃତ ହୁଅନ୍ତି। ଗରମ ସେକ ଦ୍ୱାରା ମଧ୍ୟ ମଧ୍ୟମ ଧରଣର ଉପକାର ମିଳେ। ଥଣ୍ଡା ଉପଚାରର ଉପକାର ଅତି ସୀମିତ। ଯୋଗ ସାଧନା ଉପକାରୀ ଜଣାଯାଏ। ଦୁଇ ଗୋଡ଼ ମଧ୍ୟରେ ଲମ୍ବ୍ୟ ତାରତମ୍ୟ ଥିଲେ ଛୋଟ ଗୋଡ଼ର ଜୋତାର ହିଲ୍ ଉଚ୍ଚ କରାଯାଏ ବା ଡିଜାଇନ୍ ବଦଳାଇ ଦିଆଯାଏ। ପୁରାତନ କଟିଯନ୍ତ୍ରଣାରେ ଅଫିମ୍, ମର୍ଫିନ୍ ଓ ହେରୋଇନ୍ ଭଳି ପଦାର୍ଥର ବ୍ୟବହାର ଅନିର୍ଦ୍ଦିଷ୍ଟ ଫଳ ଦିଏ। ଇଲେକ୍ଟ୍ରିକ୍ କରେଣ୍ଟ ଦ୍ୱାରା ସ୍ନାୟୁ ଉତ୍ତେଜିତ କଲେ ପୁରାତନ ଯନ୍ତ୍ରଣାରେ ଫଳପ୍ରଦ ହୁଏ ନାହିଁ। ଏହାର ପୂର୍ବାନୁମାନ ଯେକୌଣସି ଚିକିତ୍ସା କରାଯାଉ ପଛକେ ଶତକଡ଼ା 60 ଲୋକ ସପ୍ତାହ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି ନାହିଁ, ତାହାଙ୍କୁ 7 ବା ଅଧିକ ଲାଗିଥାଏ। ଅଧିକ ଯନ୍ତ୍ରଣାଗ୍ରସ୍ତ ରୋଗୀ ମଧ୍ୟ କିଛି ସପ୍ତାହ ପରେ ଭଲ ହୋଇଯାଆନ୍ତି। ଗୋଟିଏ ସଦ୍ୟ ଅନୁଧାର ଜଣାପଡ଼ିଯାଇଛି, ଶତକଡ଼ା 30% ଲୋକ 1 ମଧ୍ୟରେ ଭଲ ହେଲେ ନାହିଁ। ଥରେ ରୋଗ ପୁରାତନ ହେଲେ ଆପେ ଆପେ ଭଲ ହୁଏ ନାହିଁ, କିନ୍ତୁ ଏମାନଙ୍କ ମଧ୍ୟରୁ ଶତକଡ଼ା 10% ଲୋକ 5 ପରେ ଯନ୍ତ୍ରଣା ବିହନ ହେବାର ନଜିର ଅଛି। ଗର୍ଭାବସ୍ଥାରେ 50-70% ଗର୍ଭବତୀ ମହିଳା କଟି ଯନ୍ତ୍ରଣା ଭୋଗ କରିଥାନ୍ତି। ଗର୍ଭ ସମୟ ବଢ଼ି ଚାଲିଲେ ଗର୍ଭ ଶିଶୁ ଓଜନ ବଢ଼ିବା ଦ୍ୱାରା ଶରୀରର ମାଧ୍ୟାକର୍ଷଣ ରେଖା ଆଗକୁ ଘୁଞ୍ଚିଯାଇ ଅଙ୍ଗଭଙ୍ଗୀ ବଦଳିଯାଏ। ଏହି ପରିବର୍ତ୍ତିତ ପରିସ୍ଥିତିରେ କଟି ଯନ୍ତ୍ରଣା ବୃଦ୍ଧିପ୍ରାପ୍ତ ହୋଇଥାଏ। ଶିଶୁ ଜନ୍ମ ନିମନ୍ତେ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରୁ ନିର୍ଗତ ହୁଏ। ଏହି ହରମୋନ୍ ଦ୍ୱାରା ପେଲଭିସ୍ରେ ଥିବା ଗଣ୍ଠିମାନଙ୍କରେ ଥିବା ଲିଗାମେଣ୍ଟ ନରମ ହୋଇଯିବା ଏବଂ ଗଣ୍ଠି ଢିଲା ହୋଇଯାଇଥାଏ, ଫଳରେ ଶିଶୁ ମା ପେଟ ଭିତରୁ ବାହାରିବାକୁ ସୁବିଧା ହୁଏ। ଏହି ପ୍ରକାରର ପରିବର୍ତ୍ତନ ସହ କଟି ସାଲିସ୍ କରିପାରେ ନାହିଁ, ଏଣୁ ଯନ୍ତ୍ରଣା ହୁଏ। ବନ୍ଧୁଗଣ, ଆଜି ଆମେ ଦେଖିଲୁ କି ଏହି ଯେଉଁ ପୁରୁଣା ବେଦନା କଟି ଯନ୍ତ୍ରଣା ଏବଂ ତାହାର କି ପ୍ରକାର ଭାବେ ଶଲ୍ୟ ଦ୍ୱାରା ଉପଚାର କରାଯାଇପାରେ। ମୁଁ ଆଶା କରୁଅଛି ଏହି ସମସ୍ତ ବିଷୟ ଆମ ପ୍ରତ୍ୟେକଙ୍କ ନିମନ୍ତେ ବହୁତ ଲାଭପ୍ରଦ ହୋଇଥିବ। ଆଉ ଆଗାମୀ ଦିନମାନଙ୍କରେ ଆମେ ଏହି କଟି ଯନ୍ତ୍ରଣା ରୋଗରୁ ଆମେ କି ପ୍ରକାର ଭାବେ ମୁକ୍ତ ହୋଇପାରିବା ତାହା ମଧ୍ୟ ଆମେ ଦେଖିଅଛୁ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ସେହି ପରମେଶ୍ୱର ଆପଣଙ୍କର ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ନିକୋଡିମସ୍ ଭାଗ 2। ଭାଗ 1 ଗତକାଲି ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ସେହି ନିକୋଡିମସ୍ ବିଷୟଙ୍କ ବିଷୟରେ ଆମେ ଆଜି ଅଧିକ ଜ୍ଞାନ କରିବା ବା ଶିକ୍ଷା ପ୍ରାପ୍ତ କରିବା। ଶ୍ରୋତା, ତ୍ରାଣକର୍ତ୍ତା ଯୁକ୍ତି ସହିତ ଯୁକ୍ତି ପୂରଣ କଲେ ନାହିଁ, ସେ ନୀରବ ନୀରବ ସମ୍ମାନର ସହିତ ହାତ ବଢ଼ାଇ ସେ ଅଧିକ ଦୃଢ଼ତାର ସହିତ ସତ୍ୟ ଘରକୁ ଦବାଇଲେ। ମୁଁ ତୁମକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ଜଳ ଓ ଆତ୍ମା ଦ୍ୱାରା ଜନ୍ମ ନ ହୁଏ ତେବେ ସେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ନିକୋଡିମ ଜାଣିଥିଲେ ଯେ ଖ୍ରୀଷ୍ଟ ଏଠାରେ ଜଳ ବାପ୍ତିସ୍ମ ଏବଂ ଈଶ୍ୱରଙ୍କ ଆତ୍ମା ଦ୍ୱାରା ହୃଦୟର ନବୀକରଣ ବିଷୟରେ କହିଥିଲେ। ସେ ନିଶ୍ଚିତ ଥିଲେ ଯେ ସେ ବାପ୍ତିଜକ ଜହନଙ୍କ ବିଷୟରେ ଭବିଷ୍ୟତବାଣୀ କରିଥିଲେ ଏହିପରି ତାଙ୍କ ମନରେ ଆସିଥିଲା। ଯୀଶୁ ଜାରି ରଖିଥିଲେ, ବନ୍ଧୁ, ଯାହା ମାଂସରୁ ଜନ୍ମ ହୁଏ ତାହା ହେଉଛି ମାଂସ, ଆତ୍ମାଠାରୁ ଜନ୍ମ ହୋଇଥାଏ ତାହା ଆତ୍ମା ହେଉଛି। ପ୍ରକୃତି ଦ୍ୱାରା ହୃଦୟ ମନ୍ଦ ଅଟେ ଏବଂ ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ ନା, ଜଣେ ନାହିଁ। ଏହିପରି ଆୟୁବ 14:4 ଆୟୁବ ପ୍ରଶ୍ନ କରନ୍ତି, ବନ୍ଧୁ, କୌଣସି ମାନବ ଉଭାବନ ପାପୀ ପ୍ରାଣର ପ୍ରତିକାର ଖୋଜି ପାରିବ ନାହିଁ, ଯେପରି ମାଥ୍ୟୁ ରୋମିଓ 8:7 ମାଥ୍ୟୁ 15:19 ଲେଖାଯାଇଅଛି, ଯେଣୁ ଶାରୀରିକ ଭାବ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ। ପୁଣି ବଶୀଭୂତ ହେବା ଅସମ୍ଭବ, କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାମା, ବେଶ୍ୟାଗମନ, ଚର୍ଚ୍ଚା, ମିଥ୍ୟାସାକ୍ଷା ଓ ନିନ୍ଦା ବାହାରେ। ବନ୍ଧୁ, ଏହିପରି ଶରୀରରେ ଆମେ ବାସ କରୁ, ଏହିପରି ଶରୀର ଆମ ଶରୀର, ଏହିପରି ଆଲୋଚନା ମନୁଷ୍ୟର ଆଲୋଚନା, ଏହିପରି ବ୍ୟବହାର ମନୁଷ୍ୟର ବ୍ୟବହାର, ଯେପରିକି ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚର୍ଚ୍ଚା, ମିଥ୍ୟାସାକ୍ଷା ଓ ନିନ୍ଦା, ଏହିପରି ମନୁଷ୍ୟ ଶରୀରରେ ପୂର୍ଣ୍ଣ ହୋଇଅଛି, ମନୁଷ୍ୟ ମନରେ ପୂର୍ଣ୍ଣ ହୋଇଅଛି। ଶ୍ରୋତା, ଶୁଦ୍ଧ ହେବା ପୂର୍ବରୁ ହୃଦୟର ଶୁଦ୍ଧ ହେବା ଆବଶ୍ୟକ। ଯିଏ ନିୟମ ପାଳନ କରିପାରେ, ନିଜ କାର୍ଯ୍ୟ ଦ୍ୱାରା ସ୍ୱର୍ଗରେ ପହଞ୍ଚିବାକୁ ଚେଷ୍ଟା କରୁଛି, ସେ ଏକ ଅସମ୍ଭବତାକୁ ଚେଷ୍ଟା କରୁଛି, ଯାହାର କୌଣସି ସୁରକ୍ଷା ନାହିଁ, ଯାହାର କେବଳ ଏକ ଆଇନଗତ ଧର୍ମ ଅଛି, ଧାର୍ମିକତାର ଏକ ରୂପ। ଖ୍ରୀଷ୍ଟିଆନଙ୍କ ଜୀବନ ପୁରାତନ ପରିବର୍ତ୍ତନ କିମ୍ବା ଉନ୍ନତି ନୁହେଁ, ବରଂ ପ୍ରକୃତିର ପରିବର୍ତ୍ତନ, ଆତ୍ମା ଏବଂ ପାପର ମୃତ୍ୟୁ ଅଛି ଏବଂ ଏକ ନୂତନ ଜୀବନ। ଏହି ପରିବର୍ତ୍ତନ କେବଳ ପ୍ରଭାବଶୀଳ କାର୍ଯ୍ୟ ଦ୍ୱାରା ଅଣାଯାଇପାରିବ। ପବିତ୍ର ଆତ୍ମା ଯେପରି ନିକୋଡିମସ୍ ତଥାପି ବିଚଳିତ ହୋଇ ପଡ଼ିଥିଲେ ଏବଂ ଯୀଶୁ ଏହାର ଅର୍ଥ ବର୍ଣ୍ଣନା କରିବା ପାଇଁ ପବନ ବ୍ୟବହାର କରିଥିଲେ, ପବନ ଯେଉଁଠାରେ ଶୁଣେ ଏବଂ ତୁମେ ଏହାର ଶବ୍ଦ ଶୁଣୁଛ, କିନ୍ତୁ କେଉଁଠାରୁ ଆସେ, କେଉଁଠାକୁ ଯାଏ ବା କେଉଁ ଆଡ଼େ ଯାଏ ତାହା କହିପାରିବ ନାହିଁ। ଜନ୍ମ ହୋଇଥିବା ସମସ୍ତେ ମଧ୍ୟ ସେହିପରି ଅଟନ୍ତି, ଆତ୍ମା ଗଛର ଡାଳଗୁଡ଼ିକ ମଧ୍ୟରେ ପବନ ଶୁଣାଯାଏ, ପତ୍ର ଏବଂ ଫୁଳକୁ ଘୂର୍ଣ୍ଣନ କରେ, ତଥାପି ଏହା ଅଦୃଶ୍ୟ ଅଟେ ଏବଂ କେଉଁଠାରୁ ଆସେ କିମ୍ବା କେଉଁଠାରେ ଯାଏ କେହି ଜାଣନ୍ତି ନାହିଁ। ତେଣୁ ହୃଦୟରେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସହିତ ଏହା ପବନର ଗତିବିଧି ଠାରୁ ଅଧିକ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତି ସଠିକ ସମୟ କିମ୍ବା ସ୍ଥାନ କହିବାକୁ ସକ୍ଷମ ହୋଇନପାରେ କିମ୍ବା ରୂପାନ୍ତର ପ୍ରକ୍ରିୟାରେ ସମସ୍ତ ପରିସ୍ଥିତିକୁ ଚିହ୍ନିବାରେ ସକ୍ଷମ ହୋଇନପାରେ, କିନ୍ତୁ ଏହା ତାଙ୍କୁ ଅବିଶ୍ୱାସୀ ବୋଲି ପ୍ରମାଣ କରେ ନାହିଁ। ପବନ ପରି ଅଦୃଶ୍ୟ ଏଜେନ୍ସି ଦ୍ୱାରା କ୍ଲିଷ୍ଟ ହୃଦୟରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି, ଧୀରେ ଧୀରେ ବୋଧହୁଏ ଅଜ୍ଞାତରେ ରସିଭର ପାଇଁ ଚାଲିଥାଏ, ଯାହା ଆତ୍ମାକୁ କ୍ଲିଷ୍ଟଙ୍କ ନିକଟକୁ ଆକର୍ଷିତ କରେ। ତାଙ୍କ ବିଷୟରେ ଧ୍ୟାନ କରିବା, ଶାସ୍ତ୍ର ପଢ଼ିବା କିମ୍ବା ଜୀବନ୍ତ ପ୍ରଚାରଙ୍କଠାରୁ ଶୁଦ୍ଧ ବାକ୍ୟ ଶୁଣିବା ଦ୍ୱାରା ଏଗୁଡ଼ିକ ଗ୍ରହଣ କରାଯାଇପାରେ। ହଠାତ୍ ଯେତେବେଳେ ଆତ୍ମା ଅଧିକ ପ୍ରତ୍ୟକ୍ଷ ଆବେଦନ ସହିତ ଆସନ୍ତି, ଆତ୍ମା ଆନନ୍ଦରେ ନିଜକୁ ଯୀଶୁଙ୍କ ନିକଟରେ ସମର୍ପଣ କରେ। ଅନେକଙ୍କ ଦ୍ୱାରା ଏହାକୁ ହଠାତ୍ ରୂପାନ୍ତର କୁହାଯାଏ, କିନ୍ତୁ ଏହା ଈଶ୍ୱରଙ୍କ ଆତ୍ମା ଦ୍ୱାରା ଦୀର୍ଘ ସମୟରେ ଦୁଃଖର ଫଳାଫଳ, ଏକ ରୋଗୀ ଦୀର୍ଘ ପ୍ରକ୍ରିୟା। ବନ୍ଧୁ, ପବନ ନିଜେ ଅଦୃଶ୍ୟ ଥିବାବେଳେ ଏହା ପ୍ରଭାବ ସୃଷ୍ଟି କରେ, ଯାହା ଦେଖାଯାଏ ଏବଂ ଅନୁଭବ ହୁଏ। ତେଣୁ ଆତ୍ମା ଉପରେ ଆତ୍ମାଙ୍କ କାର୍ଯ୍ୟ, ଯିଏ ଏହାର ସଞ୍ଚୟ ଶକ୍ତି ଅନୁଭବ କରିଛି, ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ପ୍ରକାଶ କରିବ। ଯେତେବେଳେ ଈଶ୍ୱରଙ୍କ ଆତ୍ମା ହୃଦୟକୁ ଅଧିକାର କରେ, ଏହା ଜୀବନକୁ ପରିବର୍ତ୍ତନ କରେ। ପାପପୂର୍ଣ୍ଣ ଚିନ୍ତାଧାରା ଦୂର ହୁଏ, ମନ୍ଦ କାର୍ଯ୍ୟ ତ୍ୟାଗ ହୁଏ, ପ୍ରେମ ନମ୍ରତା ଏବଂ ଶାନ୍ତି କ୍ରୋଧ ଈର୍ଷା ଏବଂ କଲହର ସ୍ଥାନ ନେଇଥାଏ, ଆନନ୍ଦ ଦୁଃଖର ସ୍ଥାନ ନିଏ ଏବଂ ମୁକ୍ତ ସ୍ୱର୍ଗର ଆଲୋକ ପ୍ରତିଫଳିତ କରେ। ଭାରକୁ ଉଠାଉଥିବା କିମ୍ବା ଆଲୋକର ଅବତରଣ କରୁଥିବା କେହି ଦେଖନ୍ତି ନାହିଁ। ବନ୍ଧୁ, ଉପର ଅଦାଲତରୁ ଆଶୀର୍ବାଦ ଆସେ ଯେତେବେଳେ ବିଶ୍ୱାସ ଦ୍ୱାରା ଆତ୍ମା ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରେ। ତାପରେ ସେହି ଶକ୍ତି ଯାହା କିଛି ମନୁଷ୍ୟର ଆଖି ଦେଖିପାରେ ନାହିଁ, ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଏକ ନୂତନ ସୃଷ୍ଟି କରେ। କାମକୁ ବୁଝିବା ପାଇଁ ସୀମିତ ମନ ପାଇଁ ଅସମ୍ଭବ। ମୁକ୍ତି ଏହାର ରହସ୍ୟ ମନୁଷ୍ୟର ଜ୍ଞାନଠାରୁ ଅଧିକ। ତଥାପି ଯିଏ ମୃତ୍ୟୁରୁ ଜୀବନକୁ ଯାଏ ସେ ହୃଦୟଙ୍ଗମ କରେ ଯେ ଏହା ଏକ ଈଶ୍ୱରୀୟ ବାସ୍ତବତା। ମୁକ୍ତିର ଆରମ୍ଭ ଆମେ ବ୍ୟକ୍ତିଗତ ଅଭିଜ୍ଞାତ ମାଧ୍ୟମରେ ଏଠାରେ ଜାଣିପାରିବା। ଏହାର ଫଳାଫଳ ଅନନ୍ତ ଯୁଗରେ ପହଞ୍ଚେ। ଯେତେବେଳେ ଯୀଶୁ କହୁଥିଲେ କିଛି ସତ୍ୟରେ ଆଲୋକ ଶାସକଙ୍କ ମଧ୍ୟରେ ପ୍ରବେଶ କଲା, ପବିତ୍ର ଆତ୍ମାଙ୍କ ନରମ ବଶୀଭୂତ ପ୍ରଭାବ ତାଙ୍କ ହୃଦୟକୁ ପ୍ରଭାବିତ କଲା। ତଥାପି ସେ ଉଦ୍ଧାରକାରୀଙ୍କ କଥାକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିଲେ ନାହିଁ। ନବଜାତ ଶିଶୁର ଆବଶ୍ୟକତା ଦ୍ୱାରା ସେ ଏତେ ପ୍ରଭାବିତ ହୋଇନଥିଲେ ଯେ ଏହାର ସଫଳତାର ପଦ୍ଧତି। ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ଏସବୁ କିପରି ହୋଇପାରେ? ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ, କିନ୍ତୁ ଏସବୁ ଜାଣିନାହଁ କି? ଯୀଶୁ ପଚାରିଲେ, ଅବଶ୍ୟ ଜଣେ ଧାର୍ମିକଙ୍କ ଉପରେ ନ୍ୟସ୍ତ ଲୋକମାନଙ୍କ ଉପଦେଶ ଏତେ ଗୁରୁତ୍ୱପୂର୍ଣ୍ଣ ସତ୍ୟ ବିଷୟରେ ଅଜ୍ଞ ହେବା ଉଚିତ ନୁହେଁ। ତାଙ୍କ ବାକ୍ୟ ଶିକ୍ଷାରୁ ଜଣାଇଲା ଯେ ସତ୍ୟର ସରଳ ଶବ୍ଦ ଉପରେ ବିରକ୍ତ ଅନୁଭବ କରିବା ପରିବର୍ତ୍ତେ ନିକଟବର୍ତ୍ତୀ ତାଙ୍କ ବିଷୟରେ ଅତ୍ୟନ୍ତ ନମ୍ରମତ ରଖିବା ଉଚିତ, କାରଣ ତାଙ୍କର ଆଧ୍ୟାତ୍ମିକ ଅଜ୍ଞତା। ତଥାପି ଖ୍ରୀଷ୍ଟ ଏପରି ସମ୍ମାନର ସହିତ କଥାବାର୍ତ୍ତା କଲେ ଏବଂ ଉଭୟ ଚେହେରା ଏବଂ ସ୍ୱର ଏପରି ଆନ୍ତରିକତାର ସହିତ ପ୍ରକାଶ କଲେ। ବନ୍ଧୁ, ପ୍ରେମ ନିକୋଡିମସ୍ ତାଙ୍କର ଅପମାନଜନକ ଅବସ୍ଥା ଅନୁଭବ କଲାବେଳେ ବିରକ୍ତ ହୋଇନଥିଲେ, କିନ୍ତୁ ଯେହେତୁ ଯୀଶୁ ବ୍ୟାଖ୍ୟା କରିଛନ୍ତି ସେ ପୃଥିବୀରେ ତାଙ୍କର କାର୍ଯ୍ୟ ହେଉଛି ଏକ ସାମାଜିକ ଏକ ସାମୟିକ ରାଜ୍ୟ ପରିବର୍ତ୍ତେ ଏକ ଆଧ୍ୟାତ୍ମିକ ପ୍ରତିଷ୍ଠା କରିବା, ତାଙ୍କ ଶ୍ରୋତା ଅସୁବିଧାରେ ପଡ଼ିଲେ। ଏହା ଦେଖି ଯୀଶୁ ଆହୁରି ମଧ୍ୟ କହିଛନ୍ତି, ଯଦି ମୁଁ ତୁମକୁ ପାର୍ଥିବ କଥା କହିଛି କିନ୍ତୁ ତୁମେ ବିଶ୍ୱାସ କରୁନାହଁ, ଯଦି ମୁଁ ସ୍ୱର୍ଗୀୟ ବିଷୟଗୁଡ଼ିକ ବିଷୟରେ କହିବି ତେବେ ତୁମେ କିପରି ବିଶ୍ୱାସ କରିବ? ଯଦି ନିକୋଡିମସ୍ ବନ୍ଧୁ କୃଷ୍ଣଙ୍କ ଶିକ୍ଷା ଗ୍ରହଣ କରିପାରନ୍ତି ନାହିଁ, ହୃଦୟରେ ଅନୁଗ୍ରହର କାର୍ଯ୍ୟକୁ ବର୍ଣ୍ଣନା କରନ୍ତି, ତେବେ ସେ କିପରି ତାଙ୍କ ଗୌରବମୟ ସ୍ୱର୍ଗରାଜ୍ୟକର ପ୍ରକୃତି ବୁଝିପାରିବେ? କୃଷ୍ଣଙ୍କ ପ୍ରକୃତି ବୁଝିବା ନୁହେଁ, ପୃଥିବୀରେ କାମ କର, ସେ ସ୍ୱର୍ଗରେ ଥିବା କାର୍ଯ୍ୟକୁ ବୁଝିପାରିଲେ ନାହିଁ। ଯେଉଁଦୀମାନେ ଯୀଶୁଙ୍କୁ ମନ୍ଦିରରୁ ତଡ଼ି ଦେଇଥିଲେ, ଅବ୍ରାହମଙ୍କ ସନ୍ତାନ ହୁଅ, କିନ୍ତୁ ସେମାନେ ତ୍ରାଣକର୍ତ୍ତାଙ୍କ ଉପସ୍ଥିତିରୁ ପଳାୟନ କଲେ, କାରଣ ସେମାନେ ଈଶ୍ୱରଙ୍କ ଗୌରବ ସହି ପାରିଲେ ନାହିଁ ଯାହା ତାହାଙ୍କଠାରେ ପ୍ରକାଶିତ ହୋଇଥିଲା। ଏପରି ଭାବରେ ସେମାନେ ପ୍ରମାଣ ଦେଲେ ଯେ ମନ୍ଦିରର ପବିତ୍ର ସେବାରେ ଅଂଶଗ୍ରହଣ କରିବା ପାଇଁ ସେମାନେ ଈଶ୍ୱରଙ୍କ କୃପା ଦ୍ୱାରା ଫିଟ୍ ହୋଇନଥିଲେ। ସେମାନେ ପବିତ୍ରତାର ରୂପ ଧାରଣ କରିବାକୁ ଉତ୍ସାହିତ ଥିଲେ, କିନ୍ତୁ ସେମାନେ ହୃଦୟର ପବିତ୍ରତାକୁ ଅବହେଳା କରିଥିଲେ। ବନ୍ଧୁ, ସେମାନେ ଆଇନ ଚିଠି ପାଇଁ ଷ୍ଟିକର ହୋଇଥିବା ବେଳେ ସେମାନେ ଏହାର ଆତ୍ମାକୁ କ୍ରମାଗତ ଭାବେ ଉଲ୍ଲଂଘନ କରୁଥିଲେ। ସେମାନଙ୍କର ମହାନ ଆବଶ୍ୟକତା ଥିଲା ସେହି ପରିବର୍ତ୍ତନ ଯାହା ଖ୍ରୀଷ୍ଟ ନିକୋଡିମସ୍ ବୁଝାଇଥିଲେ ବା ଖ୍ରୀଷ୍ଟ ନିକୋଡିମସ୍ଙ୍କୁ ବୁଝାଇଥିଲେ, ଏକ ନୂତନ ନୈତିକ ଜନ୍ମ, ପାପର ମୁକ୍ତି ଏବଂ ଜ୍ଞାନ ଏବଂ ପବିତ୍ରତାର ନବୀକରଣ। ଇସ୍ରାଏଲର ଅନ୍ଧତା ପାଇଁ କୌଣସି ବାହାନା ନଥିଲା, ପୁନଃନିର୍ମାଣ କାର୍ଯ୍ୟ ପବିତ୍ର ଆତ୍ମାଙ୍କ ପ୍ରେରଣା ଅନୁଆଇ ଯେଶାୟା ଲେଖିଥିଲେ, ଆମେ ସମସ୍ତେ ଅଶୁଚି ଏବଂ ଆମର ସମସ୍ତ ଧାର୍ମିକତା ଅପରିଷ୍କାର ପୋଷିକ ଉପରେ, କାରଣ ଯିଏ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି ଲୋକ ପ୍ରାଚୀନ କାଳରୁ ତୁମ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣିନାହାନ୍ତି ଅଥବା କର୍ଣ୍ଣଜ୍ଞାତ ହୋଇନାହିଁ କିଏ ବା ଚକ୍ଷୁ ଦେଖିନାହିଁ ହେ ପରମେଶ୍ୱର ମୋ ଅନ୍ତରରେ ସୂଚୀ ଅନ୍ତଃକରଣ ସୃଷ୍ଟିକର ଓ ମୋର ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର ଆହୁରି ଆମ୍ଭେ ତୁମମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମମାନଙ୍କ ଅନ୍ତରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଆଉ ଆମ୍ଭେ ତୁମମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମ୍ଭ ହୃଦୟ ଜାଡ଼ି ନେବା ଓ ଆମ୍ଭେ ତୁମମାନଙ୍କ ମାଂସମୟ ହୃଦୟ ଦେବା ପୁଣି ଆମ୍ଭେ ତୁମମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମମାନଙ୍କ ଆମ୍ଭର ବିଧିରୂପ ପଥରେ ଚଲାଇବା ତହିଁରେ ତୁମମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବା ଏହିପରି ଯିଶାୟ ଭବିଷ୍ୟତ ବକ୍ତା ଗୀତ ଲେଖକ ଅଜିଜିକଲ୍ ପ୍ରକାଶ କରନ୍ତି ବନ୍ଧୁ ନିକୋଡିମସ୍ ଏହି ଶାସ୍ତ୍ରଗୁଡ଼ିକୁ ମେଘୁଆ ମନ ସହିତ ପଢ଼ିଥିଲେ କିନ୍ତୁ ତାହା ମନରେ ନେଲେ ନାହିଁ ଚାଲନ୍ତୁ ନିକୋଡିମସ୍ ପରି ନ ହୋଇ ଈଶ୍ୱରଙ୍କ ବାକ୍ୟକୁ ଆମେ ଗ୍ରହଣ କରି ତାଙ୍କ ବାକ୍ୟ ଅନୁସାରେ ଆମେ ଚାଲିବା ବନ୍ଧୁ ଯୀଶୁପ୍ରଭୁ ନିକୋଡିମସ୍କୁ ସ୍ପଷ୍ଟ ଭାବରେ ସେହି ଧାର୍ମିକ ଜୀବନ ବିଷୟରେ ସେହି ପରିତ୍ରାଣ ବିଷୟରେ କହିଥିଲେ ମାତ୍ର ନିକୋଡିମସ୍ଙ୍କ ମନ ଅନ୍ଧକାରରେ ଘେରିଥିଲା ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି ସେହି ପ୍ରଭାବରୁ ଆମମାନଙ୍କୁ ଦୂରେଇ ରଖ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି ଶୁଣି ଗ୍ରହଣ କର ଆମେନ୍
প্রিয় শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org